ମୋ ନାଁ ଜଗନ୍ନାଥ ସାହୁ, ମୁଁ 38 ନମ୍ବର ୱାର୍ଡରେ ରହୁଛି। ଆମର ଏଠି ଡ୍ରେନ୍ ସଫା ହଉନି, ଯାହାଫଳ କି ଡେଙ୍ଗୁ ମଶା ହଉଛି। ଯଦି ଔଷଧ କିଛି ପକାନ୍ତେ, ବିଭିନ୍ନ ମଶା ତେଲ ଯଦି ପକାନ୍ତେ, ତାହେଲେ ବିଭିନ୍ନ ରୋଗରୁ ଆମେ ବଞ୍ଚନ୍ତୁ, ଡେଙ୍ଗୁ ରୋଗରୁ ବଞ୍ଚନ୍ତୁ।